ओम शांति। 12 जुलाई 2025 आज साकार महावाक्य बाबा कहते मीठे बच्चे तुमको प्रकृत वैष्णव हेबाकु पड़िब। पक्का वैष्णव माने भोजन रे संयम आचरण करिबा सहित पवित्र मध्य रही थांति। प्रश्न केउ अवगुणटी गुण रे परिणत होइगले बेड़ा अर्थात जीवन रूपी नौका पारी होई पारिब। उत्तर सबुठारु बड़ अवगुण हेला मोह। मोह कारणरु संबंधी मानंकर स्मृति आसी थाए। जदि काहर केही संबंधी मरी जाउछंती तेबे 12 मास पर्यंत तांकु मने पकाई थांती। मोह घोड़ाई कांदी थांती सेमानंक कथा मने पड़ी थाए। एही परी जदि बाबांकर स्मृति तुम मनकु आंदोलित करिब दिन राति तुमे बाबांकु ही मने पकाइब तेबे तुमर बेड़ा पार होइजिब। जेपरी लौकिक संबंधी मानंकु मने पकाउछ सेही परी जदि बाबांकु मने पकाइब तेबे तो अहो सौभाग्य। ओम शांति। बाबा प्रतिदिन पिला मानंकु बुझाउछंती जे निजकु आत्मा भावी बाबांकु मने पकाओ। आजि कहउछंती जे केवल बाबा नुहे किंतु भिन्न भिन्न संबंध रे मध्य भाविबा दरकार। मुख्य कथा हेला परम पिता परमात्मा शिव ताहांकु ईश्वर पिता मध्य कहिथांती। से ज्ञानर सागर मध्य अटंती। ज्ञानर सागर हेबा कारणरु टीचर मध्य अटंती। राजयोग सिखाउछंती। ए कथा बुझाइले बुझी जिबे जे सत्य बाबा एमानंकु पढ़ाउछंती। वास्तव कथा एमाने ही सुनाउछंती। से समस्तंकर बाबा टीचर एवं सद्गति दाता मध्य अटंती। आउ पुणी तांकु ज्ञानर सागर मध्य कुहा जाए। पिता टीचर पतित पावन ज्ञानर सागर अटंती। सर्वप्रथमे तो बाबांक महिमा करिबा दरकार। बाबा आमकु पढ़ाउछंती आमे हेउछु ब्रह्मा कुमार कुमारी गण। ब्रह्मा मध्य शिव बाबांकर रचना अटंती। वर्तमान संगम जुग चलीछि। राजयोगर लक्ष्य उद्देश्य रहीछि। बाबा आमकु राजयोग सिखाउछंती। तेणु सीए शिक्षक हेले ना एही पाठ पढ़ा हेउछि नुआ दुनिया पाई। एठारे बसी अभ्यास करिनेबा उचित जे आमकु कौन कौन बुझाइबा दरकार। से कथा निज भितरे धारण हेबा दरकार। एकथा मध्य जानिछ जे कहार बेसी धारणा हेउछि कहार कम। एही ज्ञान को जेउ माने अधिक बुझंती एवं धारण करंती सेमानंकर नाम प्रसिद्ध होइ जाए एवं सेमाने उच्च पद पाइथांती। संयमता रक्षा करिबा विषय रे मध्य बाबा बताउ छंती। तुम्हें संपूर्ण वैष्णव हेउछ। वैष्णव अर्थात जो माने निरामिष अटंती मांस मद आदि खाई न थांती। वैष्णव हेले कौन हेला किंतु विकारग्रस्त होई थांती। निजकु वैष्णव कुलर कहि थांती प्याज आदि तमोगुणी जिनिस खाई न थांती। तुम्हें पिला माने जानुछ तमोगुणी वस्तु कण कण होइथाय। केही केही भल मनुष्य मध्य थांती जहांकु धार्मिक व्यक्ति बा भक्त कुहा जाए। सन्यासी मानंकु पवित्र आत्मा कुहा जाए एवं जो माने दान आदि करंती तांकु पुण्य आत्मा कुहा जाए। एथिरु प्रमाणित हेउछि जे आत्मा ही दान पुण्य करुछि तेणु पुण्य आत्मा बा पवित्र आत्मा बोली कुहा जाए। आत्मा निर्लेप नुहे एभली भल भल कथा मने रखिबा दरकार। साधु मानंकु मध्य महान आत्मा कहिथांती किंतु महान परम आत्मा कहा जाए नहीं। तेबे सर्वव्यापी कहिबा भूल अटे। समस्ते आत्मा अटंती जिए भी हुवंतु समस्तंक भीतरे आत्मा अछि। शिक्षित माने प्रमाणित करिथांती जे वृक्षरे मध्य आत्मा अछि। कहिथांती 84 लक्ष जोनिरे मध्य आत्मा अछि। आत्मा न रहिले वृद्धि किपरि हेबो। मनुष्य मानंकर जेउ आत्मा अछि ତାହା ଜଡ଼ ବସ୍ତୁରେ ଯାଇପାରିବ ନାହିଁ। ଶାସ୍ତ୍ରରେ ଏଭଳି କଥା ସବୁ ଲେଖିଦେଇଛନ୍ତି। ଇନ୍ଦ୍ରପ୍ରସ୍ଥରୁ ଧକ୍କା ଦେଇଦେଲେ ଯେ ତଳକୁ ଆସି ପଥର ହୋଇଗଲା। ଏବେ ବାବା ବୁଝାଉଛନ୍ତି, ବାବା ପିଲାମାନଙ୍କୁ କହୁଛନ୍ତି ଯେ ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ଭାବ, ମାମେ କମ୍ ୟାଦ କର, ଅର୍ଥାତ୍ ମୋତେ ମନେ ପକାଅ। ବାସ୍ ତୁମର 84 ଜନ୍ମ ଏବେ ପୂର୍ଣ୍ଣ ହେଲା। ଏବେ ତମ ପ୍ରଧାନରୁ ସତପ୍ରଧାନ ହେବାକୁ ପଡ଼ିବ। ଦୁଃଖ ଧାମ, ଅପବିତ୍ର ଧାମ, ଶାନ୍ତି ଧାମ ଏବଂ ସୁଖ ଧାମ, ପବିତ୍ର ଧାମ, ଏ କଥା ତ ବୁଝୁଛ ନା? ସୁଖ ଧାମ ନିବାସୀ ଦେବତାମାନଙ୍କ ଆଗରେ ସମସ୍ତେ ମାଥା ନୁଆଇଥାନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଭାରତରେ ନୂଆ ଦୁନିଆରେ ପବିତ୍ର ଆତ୍ମାମାନେ ଥିଲେ, ଉଚ୍ଚ ପଦଧାରୀ ଥିଲେ। ସେଥିପାଇଁ ତ ଏବେ ଗାଉଛନ୍ତି, ମୁଁ ଗୁଣହୀନ, ମୋ ଭିତରେ କୌଣସି ଗୁଣ ନାହିଁ। ଏହିପରି ଅନେକ ଅଛନ୍ତି ଯେଉଁମାନଙ୍କ ଭିତରେ କୌଣସି ଗୁଣ ହିଁ ନାହିଁ। ମନୁଷ୍ୟମାନଙ୍କ ଭିତରେ ମୋହ ମଧ୍ୟ ବହୁତ ଥାଏ, ମୃତ ବ୍ୟକ୍ତିଙ୍କୁ ମନେ ପକାଇଥାନ୍ତି। ବୁଦ୍ଧିରେ ଆସିଥାଏ, ଇଏ ମୋର ସନ୍ତାନ ଅଟେ, ପତି କିମ୍ବା ପୁତ୍ର ମରିଗଲେ ତାକୁ ମନେ ପକାଇଥାନ୍ତି। 3 ବର୍ଷ ସାରା ବହୁତ ମନେ ପକାଇଥାଏ, ମୁହଁ ଘୋଡ଼ାଇ କାନ୍ଦିଥାଏ। ଏହିପରି ମୁହଁ ଘୋଡ଼େଇ ଯଦି ପ୍ରେମର ସହ ତୁମେ ବାବାଙ୍କୁ ଦିନରାତି ୟାଦ କରିବ, ତେବେ ଜୀବନରୂପୀ ଡଙ୍ଗା ପାର ହୋଇଯିବ। ବାବା କହୁଛନ୍ତି, ଯେପରି ତୁମେ ପତିକୁ ମନେ ପକାଉଛ ସେହିପରି ମୋତେ ମନେ ପକାଇବ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ବାବା ଉପାୟ ବତାଉଛନ୍ତି, ଏପରି ଏପରି କର। ବ୍ୟବସାୟୀମାନେ ପ୍ରତିଦିନ ନିଜର ହିସାବ ଖାତା ଦେଖିଥାନ୍ତି, ଆଜି ଏତିକି ଖର୍ଚ୍ଚ ହେଲା, ଏତିକି ଫାଇଦା ହେଲା, ବାଲାନ୍ସ ପ୍ରତିଦିନ ବାହାର କରିଥାନ୍ତି। କେହି କେହି ତ ମାସକୁ ମାସ ବାହାର କରନ୍ତି। ଏଠାରେ ମଧ୍ୟ ଏହା ବହୁତ ଜରୁରୀ ଅଟେ, ବାବା ବାରମ୍ବାର ବୁଝାଉଛନ୍ତି। ବାବା କହୁଛନ୍ତି, ତୁମେ ପିଲାମାନେ ସୌଭାଗ୍ୟଶାଳୀ, ହଜାର ଗୁଣା ଭାଗ୍ୟଶାଳୀ, କୋଟି କୋଟି ଗୁଣା ଭାଗ୍ୟଶାଳୀ, ପଦମ ଅରବ ଖରବ ଭାଗ୍ୟଶାଳୀ ଅଟ। ଯେଉଁ ପିଲାମାନେ ନିଜକୁ ସୌଭାଗ୍ୟଶାଳୀ ଭାବୁଛନ୍ତି, ସେମାନେ ନିଶ୍ଚିତ ଭଲ ରୂପେ ବାବାଙ୍କୁ ମନେ ପକାଉଥିବେ, ସେମାନେ ଗୋଲାପ ଫୁଲ ହେବେ। ଏହା ତ ସଂକ୍ଷିପ୍ତରେ ବୁଝାଇବାକୁ ପଡ଼ିଥାଏ। ସୁଗନ୍ଧଯୁକ୍ତ ଫୁଲ ତ ତିଆରି କରିବାକୁ ହେବ। ମୁଖ୍ୟ କଥା ହେଲା ଯୋଗ। ସନ୍ନ୍ୟାସୀମାନେ ହିଁ ଯୋଗ ଅକ୍ଷର କହିଛନ୍ତି। ଲୌକିକ ବାପା କେବେ ଏପରି କହିବେ ନାହିଁ ଯେ ମୋତେ ମନେ ପକାଅ, କିମ୍ବା ପଚାରିବେ ନାହିଁ ଯେ କ'ଣ ମୋତେ ମନେ ପକାଉଛ। ବାବା ପିଲାମାନଙ୍କୁ, ପିଲାମାନେ ବାବାଙ୍କୁ ସ୍ୱତଃ ମନେ ପକାଇଥାନ୍ତି। ଏହା ତ ନିୟମ ଅଟେ। ଏଠାରେ ବାବାଙ୍କୁ ପଚାରିବାକୁ ପଡ଼ୁଛି, କାହିଁକି ନା ମାୟା ଭୁଲାଇ ଦେଉଛି। ଏଠାକୁ ଆସିଥାନ୍ତି, ଜାଣିଥାନ୍ତି ଯେ ଆମେ ବାବାଙ୍କ ପାଖକୁ ଯାଉଛୁ, ତେଣୁ ବାବାଙ୍କର ସ୍ମୃତି ରହିବା ଦରକାର। ତେଣୁ ବାବା ଚିତ୍ର ମଧ୍ୟ ତିଆରି କରିଛନ୍ତି, ତେଣୁ ତାହା ମଧ୍ୟ ସାଥିରେ ଥାଉ। ପ୍ରଥମେ ସର୍ବଦା ବାବାଙ୍କର ମହିମାରୁ ଆରମ୍ଭ କର। ଇଏ ଆମର ବାବା ଅଟନ୍ତି, ସେ ସମସ୍ତଙ୍କର ପିତା ଅଟନ୍ତି, ସଭିଙ୍କର ସଦ୍ଗତିଦାତା, ଜ୍ଞାନର ସାଗର ଅଟନ୍ତି। ବାବା ଆମକୁ ସୃଷ୍ଟି ଚକ୍ରର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି, ଯାହାଦ୍ୱାରା ଆମେ ତ୍ରିକାଳଦର୍ଶୀ ହୋଇଯାଉଛୁ। ଏହି ସୃଷ୍ଟିରେ କୌଣସି ମନୁଷ୍ୟ ତ୍ରିକାଳଦର୍ଶୀ ହୋଇପାରିବେ ନାହିଁ। ବାବା କହୁଛନ୍ତି, ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ତ୍ରିକାଳଦର୍ଶୀ ନୁହନ୍ତି। ଏମାନେ ତ୍ରିକାଳଦର୍ଶୀ ହୋଇ କ'ଣ କରିବେ? ତୁମେ ତ୍ରିକାଳଦର୍ଶୀ ହେଉଛ ଏବଂ ଅନ୍ୟକୁ ମଧ୍ୟ କରାଉଛ। ଏହି ଲକ୍ଷ୍ମୀନାରାୟଣଙ୍କ ମଧ୍ୟରେ ଜ୍ଞାନ ଯଦି ରହିଥାନ୍ତା, ତେବେ ପରମ୍ପରାରୁ ଚାଲି ଆସିଥାନ୍ତା। ମଝିରେ ତ ବିନାଶ ହୋଇଯାଉଛି, ଏଣୁ ପରମ୍ପରାରୁ ଚାଲି ପାରିବ ନାହିଁ। ପିଲାମାନଙ୍କୁ ଏହି ପାଠପଢ଼ାକୁ ଭଲ ରୂପେ ସ୍ମରଣ କରିବା ଦରକାର। ତୁମର ଏହି ସର୍ବୋଚ୍ଚ ପାଠପଢ଼ା କେବଳ ସଙ୍ଗମ ଯୁଗରେ ହିଁ ହେଉଛି। ତୁମେ ବାବାଙ୍କୁ ମନେ ପକାଉ ନାହଁ, ଦେହ ଅଭିମାନରେ ଆସିଯାଉଛ, ତେଣୁ ମାୟା ଚାପୁଡ଼ା ମାରିଦେଉଛି। ତୁମେ ଯେବେ 16 କଳା ସମ୍ପୂର୍ଣ୍ଣ ହୋଇଯିବ, ବିନାଶର ସାମଗ୍ରୀ ତିଆରି ହେବ। ସେମାନେ ବିନାଶ ପାଇଁ ପ୍ରସ୍ତୁତ ହେଉଛନ୍ତି, ତୁମେ ଅବିନାଶୀ ପଦ ପାଇଁ ପ୍ରସ୍ତୁତ ହେଉଛ। କୌରବ ଏବଂ ପାଣ୍ଡବଙ୍କର ଲଢ଼େଇ ହୁଏ ନାହିଁ, କୌରବ ଏବଂ ଯାଦବଙ୍କର ଲଢ଼େଇ ଲାଗିଥାଏ। ଡ୍ରାମା ଅନୁସାରେ ପାକିସ୍ତାନ ମଧ୍ୟ ଅଲଗା ହୋଇଗଲା, ତାହା ମଧ୍ୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ ତୁମର ଜନ୍ମ ହେଲା। ଏବେ ବାବା ଆସିଛନ୍ତି, ତେଣୁ ସବୁ ପ୍ରତ୍ୟକ୍ଷ ରୂପେ ହେବା ଦରକାର ନା। ଭାରତ ପାଇଁ କହିଥାନ୍ତି ଯେ ରକ୍ତର ନଦୀ ବହିବ, ତାପରେ ପୁଣି ଘିଅର ନଦୀ ବହିବ। ଏବେ ଦେଖ ଲଢ଼େଇ କରୁଛନ୍ତି, ଅମୁକ ସହର ଦେବ ନାହିଁ ତ ଲଢ଼େଇ କରିବୁ, ଏ ପାଖରେ ଯାଅ ନାହିଁ, ଏହା ଆମର ରାସ୍ତା ଅଟେ। ଏବେ ସେମାନେ କ'ଣ କରିବେ, ଷ୍ଟିମର କିପରି ଯିବ, ପୁଣି ପରସ୍ପର ରାୟ କରନ୍ତି, ନିଶ୍ଚିତ ଭାବେ ରାୟ ପଚାରୁଥିବେ, ସାହାଯ୍ୟର ଆଶା ମିଳିଥିବ। ସେମାନେ ପରସ୍ପର ମଧ୍ୟରେ ମିଳିମିଶି ଝଗଡ଼ା ସମାଧାନ କରିଦେଇଥିବେ। ଏଠାରେ ପୁଣି ଗୃହଯୁଦ୍ଧ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏବେ ବାବା କହୁଛନ୍ତି, ମିଠେ ବଚ୍ଚେ, ବହୁତ ବହୁତ ବୁଦ୍ଧିମାନ ହୁଅ, ଏଠାରୁ ବାହାରି ଘରକୁ ଗଲା ପରେ ପୁଣି ଭୁଲି ଯାଅ ନାହିଁ। ତୁମେମାନେ ରୋଜଗାର କରିବା ପାଇଁ ଏଠାକୁ ଆସିଛ, ଛୋଟ ଛୋଟ ପିଲାମାନଙ୍କୁ ନେଇ ଆସିଲେ ସେମାନଙ୍କ ପାଳନାର ବନ୍ଧନରେ ରହିବାକୁ ପଡୁଛି। ଏଠାକୁ ତ ଜ୍ଞାନ ସାଗରଙ୍କ କୋଳକୁ ଆସିଛ, ଯେତେ ରୋଜଗାର କରିବ ସେତେ ଭଲ, ତେଣୁ ରୋଜଗାରରେ ଲାଗିଯିବା ଦରକାର। ତୁମେ ଅବିନାଶୀ ଜ୍ଞାନରତ୍ନ ଝୁଲା ଭରିବା ପାଇଁ ଆସିଛ, ଗାୟନ ମଧ୍ୟ କରିଥାନ୍ତି, ଭୋଲାନାଥ ଭରିଦିଅ ଝୋଲି, ଭକ୍ତ ତ ଶଙ୍କରଙ୍କ ଆଗରେ ଯାଇ କହନ୍ତି ଯେ ଝୋଲି ଭରିଦିଅ, ସେମାନେ ପୁଣି ଶିବ ଓ ଶଙ୍କରଙ୍କୁ ଜଣେ ବୋଲି ଭାବୁଛନ୍ତି, ଶିବ ଶଙ୍କର ମହାଦେବ କହିଦେଉଛନ୍ତି, ତେଣୁ ମହାଦେବ ବଡ଼ ଅଟନ୍ତି। ଏଭଳି ଛୋଟ ଛୋଟ କଥାକୁ ବହୁତ ବୁଝିବାର ଅଛି। ତୁମ ପିଲାମାନଙ୍କୁ ବୁଝାଯାଉଛି ଯେ ଏବେ ତୁମେ ବ୍ରାହ୍ମଣ ହୋଇଛ, ତୁମକୁ ଜ୍ଞାନ ମିଳୁଛି, ପାଠ ପଢ଼ିବା ଦ୍ୱାରା ମନୁଷ୍ୟ ସୁଧୁରି ଯାଇଥାନ୍ତି, ଚାଲିଚଳନ ମଧ୍ୟ ସୁଖଦାୟୀ ହୋଇଯାଏ। ଏବେ ତୁମେମାନେ ପାଠ ପଢ଼ୁଛ, ଯିଏ ସବୁଠାରୁ ବେଶି ପଢ଼ିଥାନ୍ତି ଏବଂ ପଢ଼ାଇଥାନ୍ତି ସେମାନଙ୍କର ଚରିତ୍ର ମଧ୍ୟ ଭଲ ହୋଇଥାଏ। ତୁମେମାନେ କହିବ, ମମ୍ମା ବାବାଙ୍କର ଚରିତ୍ର ସବୁଠାରୁ ଶ୍ରେଷ୍ଠ ଅଟେ, ସେ ପୁଣି ହୋଇଗଲେ ବଡ଼ ମମ୍ମା, ଯାହାଙ୍କ ଠାରେ ପ୍ରବେଶ କରି ପିଲାମାନଙ୍କୁ ରଚନା କରୁଛନ୍ତି, ମାତା ପିତା ଏକାଠି ଅଛନ୍ତି, କେତେ ଗୁପ୍ତ କଥା ଅଟେ। ଯେପରି ତୁମେ ପଢ଼ୁଛ ସେହିପରି ମମ୍ମା ମଧ୍ୟ ପଢ଼ୁଥିଲେ, ମମ୍ମାଙ୍କୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରାଗଲା, ହୋସିଆର ଥିଲେ ତେଣୁ ଡ୍ରାମା ଅନୁସାରେ ସରସ୍ୱତୀ ନାମ ରଖାଗଲା। ବ୍ରହ୍ମପୁତ୍ର ବଡ଼ ନଦୀ ଅଟେ, ସାଗର ଏବଂ ବ୍ରହ୍ମପୁତ୍ର ନଦୀର ମେଳା ମଧ୍ୟ ଲାଗିଥାଏ। ବ୍ରହ୍ମାବା ବଡ଼ ନଦୀ ଅଟନ୍ତି ଏବଂ ମା ମଧ୍ୟ ଅଟନ୍ତି। ତୁମ ମଧୁର ପିଲାମାନଙ୍କୁ ବାବା କେତେ ଉଚ୍ଚକୁ ନେଇ ଯାଉଛନ୍ତି, ବାବା ତୁମମାନଙ୍କୁ ହିଁ ଦେଖୁଛନ୍ତି, ତାଙ୍କୁ ତ କାହାକୁ ମନେ ପକାଇବାର ଆବଶ୍ୟକତା ନାହିଁ। ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ବାବାଙ୍କୁ ମନେ ପକାଇବାର ଅଛି। ବାବା କହୁଛନ୍ତି ଯେ ଆମେ ଦୁଇଜଣ ପିଲାମାନଙ୍କୁ ଦେଖୁଛୁ, ବ୍ରହ୍ମାବା କହୁଛନ୍ତି ମୋତେ ତ ସାକ୍ଷୀ ହୋଇ ଦେଖିବାର ନାହିଁ, କିନ୍ତୁ ବାବାଙ୍କ ସହିତ ମୁଁ ମଧ୍ୟ ସାକ୍ଷୀ ହୋଇ ଦେଖୁଛି, ବାବାଙ୍କ ସାଥିରେ ରହୁଛି ନା, ତାଙ୍କର ସନ୍ତାନ ହୋଇଛି, ତେଣୁ ସାଥିରେ ଦେଖୁଛି। ଅନୁଭବ ହେଉଛି ଯେପରି ମୁଁ ବିଶ୍ୱର ମାଲିକ ହୋଇ ବୁଲୁଛି, ଯେପରିକି ମୁଁ ହିଁ ଏହା କରୁଛି, ମୁଁ ଦୃଷ୍ଟି ଦେଉଛି, ଦେହ ସହିତ ସମସ୍ତଙ୍କୁ ତ ଭୁଲିବାକୁ ପଡ଼ିଥାଏ, ବାପ ଏବଂ ପୁଅ ଯେପରି ଏକ ହୋଇଯାଇଛନ୍ତି। ତେଣୁ ବାବା ବୁଝାଉଛନ୍ତି ଯେ ଖୁବ୍ ପୁରୁଷାର୍ଥ କର, ବାସ୍ତବରେ ମମ୍ମା ବାବା ସବୁଠାରୁ ବେଶୀ ସେବା କରୁଛନ୍ତି। ଘରେ ବି ମା ବାପା ବହୁତ ସେବା କରିଥାନ୍ତି ନା, ଯେଉଁମାନେ ସେବାଧାରୀ ସନ୍ତାନ ସେମାନେ ନିଶ୍ଚିତ ଶ୍ରେଷ୍ଠ ପଦ ପାଇବେ, ତେଣୁ ଅନୁସରଣ କରିବା ଦରକାର। ଯେପରି ବାବା ଅପକାରୀ ଉପରେ ବି ଉପକାର କରନ୍ତି, ସେହିଭଳି ତୁମେ ମଧ୍ୟ ପିତାଙ୍କୁ ଅନୁସରଣ କର, ଏହାର ଅର୍ଥ ମଧ୍ୟ ବୁଝିବା ଦରକାର। ବାବା କହୁଛନ୍ତି ମୋତେ ମନେ ପକାଅ, ଆଉ କାହା କଥା ଶୁଣ ନାହିଁ, ଯଦି କେହି କିଛି କହୁଛନ୍ତି ତେବେ ଶୁଣି ନ ଶୁଣିଲା ପରି ରୁହ, ତୁମର ସ୍ମିତ ହାସ୍ୟ ରହିଲେ ସେ ଆପେ ଆପେ ଥଣ୍ଡା ହୋଇଯିବେ। ବାବା କହୁଛନ୍ତି ଯଦି କେହି କ୍ରୋଧ କରୁଛନ୍ତି तेबे तुमे तांको उपरे फूल चढ़ाओ अर्थात शुभ भावना दियो कुह तुमे अपकार करुछ मु उपकार करुछि। बाबा स्वयं कहउछन्ती जे समग्र विश्वर मनुष्य मोर अपकारी अटंती मते सर्वव्यापी कही केते गाली दउछन्ती मु त समस्तंकर उपकारी अटे तुमे पिलामाने मध्य सभींकर उपकारी अट। तुमे मने पकाओ आमे कौन थिलु एबे कौन हेउछु विश्वर मालिक हेउछु संकल्प स्वप्नरे मध्य नथिला अनेकंकु घरे बसी साक्षात्कार होईछि किंतु साक्षात्कार रे किछि प्राप्ति होइथाय कि आस्ते आस्ते वृक्ष बढ़िबाकु लागिबो एही नुआ दैवी वृक्ष स्थापन हेउछि ना पिला माने जानिथांती जे आमर दैवी फुलर बगीचा तयारी हेउछि सत्य जुगरे देवता माने ही रहिथांती ए पुणी आसीबे चक्रर पुनरावृत्ति हेउछि 84 जन भी सेमाने ही नेबे अन्य आत्माने पुणी केउठु आसीबे ड्रामा रे जो अभिनेता माने अछंती केही मध्य अभिनयरु विरति नै पारिबे नाही एही चक्र घुरी चली थाए आत्मा केबे घोरी होए नाही छोटा बड़ा होई न थाए। बाबा बसी मीठा संतान मानंकु बुझाउछंती कहउछंती पिला माने सुखदाई हुओ मां कहिथांती ना परस्पर मध्यरे लढ़ई झगड़ा करो नाही एहद्र पिता मध्य पिला माननकु कहिथांती जे जोगर यात्रा बहुत सहज अटे से यात्रा तो जन्म जन्मांतर करी आसिलो तथापि सीढ़ीरु तलकु खसी पाप आत्मा होइगल। बाबा कहउछंती एहा हेउछि रूहानी यात्रा तुमकु पुनः मृत्यु लोक को आसीबार नाही से यात्रा रे तो फेरी आसी पुणी जेउ परि थिले सही परी होई जानती। तुमे तो जानुछ जे आमे स्वर्ग को जाउछु स्वर्ग थिला पुनः हेबो एही चक्र को घुरिबा को हेबो दुनिया एक अटे बाकी तारका आदि रे कोनसी दुनिया नाही ऊपर को जाई देखिबा पई केते मुंडो पिटी थांती मुंड पिटु पिटु मृत्यु सम्मुख को आसी जीवो एहा सब विज्ञान अटे ऊपर को जिबे पुणी कण हेबो मृत्यु तो सामना रे छिड़ा होईछि गोटिए दिगरे ऊपर को जाई ठाव करुछंती अन्य दिगरे मृत्यु पई बोमा तयारी करुछंती। मनुष्य मानंकर बुद्धि देख किपरि भावुछंती केही निश्चय प्रेरणा देउछंती निजे कहउछंती जे विश्वयुद्ध निश्चित हेबो एहा सेही महाभारत लढ़ई अटे एबे तुमे पिला माने जेते पुरुषार्थ करिबो सेते कल्याण हेबो तुमे भगवानंकर संतान तो अटना भगवान निजर संतान रूपे ग्रहण करिछंती तेणु तुमे भगवान भगवती होई जाइछ। लक्ष्मीनारायण को भगवान भगवती कहिथांती ना कृष्ण को भगवान मानुछंती राधा को एते मानु नहांती सरस्वतींकर नाम अछि राधांकर नाम नाही कलश पुणी लक्ष्मीक हस्तरे देखाइछंती एहा मध्य भूल करि दैछंती सरस्वतींकर मध्य अनेक नाम रखि दैछंती वास्तवरे सरस्वती तुमे ही अट। देवी मानंकर मध्य पूजा होइथाय तो आत्मा मानंकर मध्य पूजा होइथाय। बाबा पिला मानंकु प्रत्येक कथा बुझाउछंती अच्छा मीठा मीठा सिकिल दे संतान मानंक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते। धारणा पाई मुख्य सारांश एक नंबर जेपरी बाबा अपकारी रो मध्य उपकार करुछंती सेपरी बाबांकु अनुकरण करिबाकु हेबो जदि केही किछि खराप कथा कहुछि तेबे सुणि न सुणिला परि रुह हर्षित मुख होइ रहिबाकु हेबो एक बाबांक ठारु सुणिबाकु हेबो। दुई नंबर सुखदायी होइ समस्तंकु सुख देबाकु हेबो परस्पर मध्यरे लढ़ई झगड़ा करिवार नाही बुद्धिमान होइ निजर बुद्धि रूपक झूला मुनिकु अविनाशी ज्ञान रत्नरे भरपूर करिबाकु हेबो। बरदान सागरर गर्भकु जाई अनुभव रूपी रत्न प्राप्त करुथिबा सदा समर्थ आत्मा हो समर्थ आत्मा हेबा पई जोगर प्रत्येक विशेषतार प्रत्येक शक्तिर ଏବଂ ଜ୍ଞାନର ପ୍ରତ୍ୟେକ ମୁଖ୍ୟ ମୁଖ୍ୟ ପଏଣ୍ଟସ ଗୁଡ଼ିକର ଅଭ୍ୟାସ କର। ଅଭ୍ୟାସୀ ତଥା ଲଗନରେ ମଗ୍ନ ରହୁଥିବା ଆତ୍ମାମାନଙ୍କ ସମ୍ମୁଖରେ କୌଣସି ପ୍ରକାରର ବିଘ୍ନ ତିଷ୍ଠି ପାରିବ ନାହିଁ। ସେଥିପାଇଁ ସର୍ବଦା ଅଭ୍ୟାସର ପ୍ରୟୋଗଶାଳାରେ ବସିଯାଅ। ଆଜି ପର୍ଯ୍ୟନ୍ତ ତୁମେମାନେ ଜ୍ଞାନର ସାଗର, ଗୁଣର ସାଗର, ଶକ୍ତିର ସାଗରରେ ଉପର ସ୍ତରର ଲହଡ଼ିରେ ଖେଳୁଛ, କିନ୍ତୁ ଏବେ ଯଦି ସାଗରର ଗର୍ଭକୁ ଚାଲିଯିବ ତେବେ ଅନେକ ପ୍ରକାରର ବିଚିତ୍ର ଅନୁଭବର ରତ୍ନ ପ୍ରାପ୍ତ କରି ସମର୍ଥ ଆତ୍ମା ହୋଇଯିବ। ସ୍ଲୋଗାନ, ଅପବିତ୍ରତା ହିଁ ବିକାର ରୂପୀ ଭୂତମାନଙ୍କୁ ଆବାହନ କରିଥାଏ, ସେଥିପାଇଁ ସଂକଳ୍ପରେ ମଧ୍ୟ ପବିତ୍ର ହୁଅ। ଅବ୍ୟକ୍ତ ଇସାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ହେବାର ନିମିତ୍ତ ହୁଅ। ଯେପରି ବ୍ରହ୍ମା ବା ନିଜର ବିଶେଷ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ପିଲାମାନଙ୍କୁ ଆବାହନ କରିଥିଲେ, ଅର୍ଥାତ୍ ସଂକଳ୍ପର ରଚନା କରିଥିଲେ, ଏହି ସଂକଳ୍ପର ରଚନା ମଧ୍ୟ କିଛି କମ୍ କଥା ନୁହେଁ। ତେଣୁ ଶ୍ରେଷ୍ଠ ଶକ୍ତିଶାଳୀ ସଂକଳ୍ପ ହିଁ ଆତ୍ମାମାନଙ୍କୁ ପ୍ରେରିତ କରି ଭିନ୍ନ ଭିନ୍ନ ଧର୍ମର ପରଦା ଭିତରୁ ବାହାର କରି ନିକଟକୁ ଆଣିଥିଲା। ସେହିପରି ତୁମେମାନେ ମଧ୍ୟ ଶକ୍ତିଶାଳୀ ତଥା ଶ୍ରେଷ୍ଠ ସଂକଳ୍ପଧାରୀ ହୁଅ। ନିଜର ସଂକଳ୍ପ ଶକ୍ତିକୁ ଅଧିକ ଖର୍ଚ୍ଚ କର ନାହିଁ ବା ବ୍ୟର୍ଥରେ ନଷ୍ଟ କର ନାହିଁ, ତେବେ ଯାଇ ଶ୍ରେଷ୍ଠ ସଂକଳ୍ପର ପ୍ରାପ୍ତି ମଧ୍ୟ ଶ୍ରେଷ୍ଠ ହେବ। ଆଚ୍ଛା, ଓମ୍ ଶାନ୍ତି।